ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପୁଣିଥରେ ଆଜି ଖୋଲାଯାଇଛି ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଏଏସ୍ଆଇ ଯାଞ୍ଚ ପରେ ଗୁପ୍ତ ସୁଡ଼ଙ୍ଗ ନେଇ ମିଳିବ ସ୍ୱଷ୍ଟ ସୂଚନା, କହିଲେ ଗଜପତି ମହାରାଜା। ରଥାରୂଢ଼ ଠାକୁରଙ୍କଠାରେ ଆଜି ଲାଗି ହେବ ଅଧରପଣା। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନିୟମିତତା ଅଭିଯୋଗ ସମ୍ପର୍କିତ ଆବେଦନଗୁଡ଼ିକର ସୁପ୍ରିମକୋର୍ଟରେ ଆଜି ଶୁଣାଣି, ଏବଂ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପର ସମ୍ଭାବନା। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆଜି ପୁଣିଥରେ ଖୋଲାଯାଇଛି। ଏଥିପାଇଁ ମନୋନୀତ 11 ଜଣିଆ କମିଟିଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ସମୟରେ ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା। କମିଟି ସଦସ୍ୟଙ୍କ ବ୍ୟତୀତ ଓଡ୍ରାଫ୍, ଡାକ୍ତରୀ ଦଳ, ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଏବଂ ପୁଲିସ୍ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଭିତରକୁ ସକାଳ 8ଟାରୁ ସର୍ବସାଧାରଣ ଭକ୍ତଙ୍କର ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ରତ୍ନଭଣ୍ଡାର ଖୋଲା କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଭିତର ରତ୍ନଭଣ୍ଡାର ମଧ୍ୟରୁ ସମସ୍ତ ଅଳଙ୍କାରକୁ ଖଟ ସେଜ ଘରେ ନିର୍ମିତ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତରିତ କରାଯାଇଛି। ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ଏଏସ୍ଆଇର ସ୍ୱତନ୍ତ୍ର ବୈଷୟିକ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବାର କାର୍ଯ୍ୟସୂଚୀ ରହିଛି। ଏଏସ୍ଆଇର ଅନୁଧ୍ୟାନ ଶେଷ ହେବା ପରେ ଭିତର ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ସମ୍ପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତର ହେବା ଏବଂ ଏଏସ୍ଆଇର ଯାଞ୍ଚ ପରେ ଭିତର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ରହିଛି କି ନାହିଁ ତାହା ସ୍ୱଷ୍ଟ ହେବ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।
ପୂର୍ବ ପ୍ରଥା ଅନୁସାରେ ଆଜି ସେଠାରେ ସମସ୍ତ ଗହଣା ଏବଂ ମୂଲ୍ୟବାନ ସାମଗ୍ରୀ ଖଟସିଜ ଘରେ ରଖା ହୋଇସାରିଲା ପରେ ସେ ଖଟସିଜ ଘର ଆଇରନ୍ କବାଟକୁ ଲକ୍ କରାଯିବ, ସିଲ୍ କରାଯିବ ଏବଂ ତାହାର ଚାବି ଆମର ଯେଉଁ ଜଗନ୍ନାଥ ଟେମ୍ପଲ୍ ରୁଲ୍ସ ଅନୁସାରେ ଗଭର୍ଣ୍ଣମେଣ୍ଟ ଟ୍ରେଜେରୀରେ ମୁଖ୍ୟ ପ୍ରଶାସକ ଦାଖଲ କରିବେ। ତେଣୁ ଆମେ ପ୍ରାର୍ଥନା କରିବା, ଏହି ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଏ ମହାପ୍ରଭୁଙ୍କ ଉପର ସୁରୁଖୁରୁରେ ଚାଲୁ ଆଗକୁ, ଏଟା ମାତ୍ର ଆରମ୍ଭ ହେଲା। ତୁଡ଼ଙ୍ଗ ଅଛି କି ନାହିଁ, ଆଉ କୌଣସି ସେଠି ଗୁପ୍ତ ଜିନିଷ ବାଟ ଅଛି କି ନାହିଁ, ସେ ସବୁ ଆପଣଙ୍କର ଭିତର ରତ୍ନଭଣ୍ଡାର ଖାଲି ହୋଇସାରିଲା ପରେ ଏଏସ୍ଆଇ ତାଙ୍କର ହାଇ ସୋଫିଷ୍ଟିକେଟେଡ୍ ଇନ୍ଷ୍ଟ୍ରୁମେଣ୍ଟ ଦ୍ୱାରା ସ୍କାନିଂ କରିକି, ଲେଜର ସ୍କାନିଂ କରିକି ଆମକୁ ସବୁ ସୂଚନା ଦେବେ, ସବୁ ଜିନିଷ ସେତେବେଳକୁ ଜଣାପଡ଼ିଯିବ।
ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ ବୋଲି ଗଜପତି ମହାରାଜା କହିଛନ୍ତି। ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କର ଅଧରପଣା ଲାଗି ହେବ। ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ଶ୍ରୀଜୀଉଙ୍କ ଅଧର ଉଚ୍ଚର ହାଣ୍ଡିରେ ରଥ ଉପରେ ଏହି ସ୍ୱତନ୍ତ୍ର ପଣାଭୋଗ କରାଯିବା ସହ ଏହାକୁ ଭଙ୍ଗାଯିବାର ବିଧି ରହିଛି। ତିନି ଠାକୁରଙ୍କଠାରେ 9ଟି ମାଟିହାଣ୍ଡିରେ ଅଧରପଣା ଲାଗି ହେବ। ଭୋଗ ପରେ ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା ଅଶରୀରୀଙ୍କ ଉଦ୍ଦେଶ୍ୟରେ ଏହି ପଣାକୁ ଉତ୍ସର୍ଗ କରାଯିବାର ବିଧି ରହିଛି। ଏହି ନୀତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚତୁର୍ଦ୍ଧାମୂର୍ତ୍ତି ଆସନ୍ତାକାଲି ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ବିଜେ କରିବେ। ତେବେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ରାତି 8ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବ। ରାତି 9ଟାରେ ମହାସ୍ନାନ ଏବଂ 10ଟାରେ ଠାକୁରଙ୍କର ମୈଲମ ଏବଂ ବେଶ ଅନୁଷ୍ଠିତ ହୋଇ ସନ୍ଧ୍ୟା ଆଳତି ସମ୍ପନ୍ନ କରାଯିବ। ରଥାରୂଢ଼ ଠାକୁରଙ୍କୁ ଦର୍ଶନ ପାଇଁ ଆଜି ମଧ୍ୟ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ଢେଙ୍କାନାଳରେ ରଥାରୂଢ଼ ଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା 7ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଠାକୁରଙ୍କର ସୁନାବେଶ ଦର୍ଶନ କରିଥିଲେ। 2004 ମସିହାରୁ ଢେଙ୍କାନାଳରେ ଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହେଉଛି। ଚଳିତ ଶିକ୍ଷାବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମରେ ତୃତୀୟ ପର୍ଯ୍ୟାୟ ନାମଲେଖା ଆଜିଠାରୁ ଆରମ୍ଭ ହୋଇଛି। ଛୁଟିଦିନ ବ୍ୟତୀତ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମୋଟ 44,060 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 19,181 ଜଣ ଛାତ୍ର ଏବଂ 24,878 ଜଣ ଛାତ୍ରୀ ରହିଛନ୍ତି। ବିଜ୍ଞାନ ପାଇଁ 14,323 ଜଣ, କଳାରେ 25,791, ବାଣିଜ୍ୟରେ 2,880, ଶାସ୍ତ୍ରୀ ପାଠ୍ୟକ୍ରମ ପାଇଁ 198 ଏବଂ ସେଲ୍ଫ ଫାଇନାନ୍ସିଂରେ 816 ଜଣ, ଆଇନ ପାଠ୍ୟକ୍ରମରେ 43 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ସ୍ନାତକ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ 1,53,347 ସିଟ୍ ଖାଲି ପଡ଼ିଛି। ପୁରୀରେ ଦୁଇଦିନିଆ ବିଜେପି କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ବୈଠକରେ ରାଜ୍ୟ ବିଜେପିର ସମସ୍ତ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏଥିରେ ସମସ୍ତ ସାଂସଦ ବିଧାୟକଙ୍କ ସମେତ ପ୍ରଭାରୀମାନେ ମଧ୍ୟ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ଦଳର ସାଂଗଠନିକ ସ୍ଥିତି ଏବଂ ରାଜ୍ୟରେ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନିୟମିତତା ଅଭିଯୋଗ ସମ୍ଭନ୍ଧିତ ଆବେଦନଗୁଡ଼ିକର ସୁପ୍ରିମ୍କୋର୍ଟରେ ଆଜି ଶୁଣାଣି କରାଯିବ। ସର୍ବୋଚ୍ଚ ନ୍ୟାୟାଳୟ ଗତ 11 ତାରିଖରେ ଏହି ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ 40ଟିରୁ ଅଧିକ ଆବେଦନର ଏକତ୍ର ଶୁଣାଣି କରିବେ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ପାଟନା ଏମ୍ସର 3 ଜଣ ଡାକ୍ତରୀ ଛାତ୍ରଙ୍କୁ ପଚରାଉଚରା କରିଛି। ସେମାନଙ୍କର ମୋବାଇଲ୍ ଫୋନ୍ ଏବଂ ଲ୍ୟାପ୍ଟପ୍କୁ ମଧ୍ୟ ଜବତ କରାଯାଇଛି। 2021 ବ୍ୟାଚ୍ରେ ଏହି ଛାତ୍ରଙ୍କୁ ଏମ୍ସ ହଷ୍ଟେଲ୍ରୁ ସିବିଆଇ ହେପାଜତକୁ ନେଇଥିବା ଜଣାପଡ଼ିଛି। ସେମାନେ ରହୁଥିବା ରୁମ୍କୁ ମଧ୍ୟ ସିଲ୍ କରାଯାଇଛି ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ପାଇଁ ପାରଳାଖେମୁଣ୍ଡିଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ଶ୍ରୀକାକୁଲମ୍ସ୍ଥିତ ଏକ ହସ୍କିଟାଲ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ 300ରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏହି ଶିବିରକୁ ଉଦ୍ଘାଟନ କରିଥିବାବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ବିହନ ନିଗମ ନୋଡାଲ ଅଧିକାରୀ ଭାବେଶ କୁମାର ନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗଞ୍ଜାମ ବ୍ଲକର କଣ୍ଟାପଡ଼ା ଗ୍ରାମରେ ଚାଲିଥିବା ଫାର୍ମ ଫଣ୍ଡ କାର୍ଯ୍ୟ, ରାମଗଡ଼ ପଞ୍ଚାୟତର ଜୈବିକ ପ୍ରଣାଳୀ ଚାଷ ଏବଂ ଛତ୍ରପୁର ବ୍ଲକର ଘଡ଼ଘଡ଼ାପଲ୍ଲୀରେ ଚାଲିଥିବା ଛତୁ ଚାଷର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୃତ୍ତିକା ସଂରକ୍ଷଣ ବିଭାଗର ସହନିର୍ଦ୍ଦେଶକ ପ୍ରମୁଖ ନୋଡାଲ ଅଧିକାରୀ ଶ୍ରୀ ନାୟକଙ୍କ ସହ ଏହି ଗସ୍ତରେ ଯାଇଥିଲେ। ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଅସୁସ୍ଥତା ହେତୁ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ଆମ୍ଭୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସ୍ସିବିର ମେଡିସିନ୍ ୱାର୍ଡରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ତାଙ୍କୁ ଆଇସିୟୁରେ ରଖାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ 4 ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆଶ୍ରା ଏବଂ ଭଦ୍ରକ ଚରମ୍ପାସ୍ଥିତ ପୁନର୍ବାସ ସେବା ଅନୁସନ୍ଧାନ କେନ୍ଦ୍ର ଆନୁକୂଲ୍ୟରେ ଭଦ୍ରକଠାରେ ଏକ ଭିନ୍ନକ୍ଷମ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ଜିଲ୍ଲାପାଳ ଏବଂ ବିଭାଗୀୟ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ରହି ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ କରିଥିଲେ। ଖୋର୍ଦ୍ଧା, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର 22 ଜଣ ଦିବ୍ୟାଙ୍ଗଙ୍କୁ ଯନ୍ତ୍ରଚାଳିତ ତିନିଚକିଆ ଯାନ, 96 ଜଣଙ୍କୁ ତିନିଚକିଆ ଯାନ, ଶ୍ରବଣ ଯନ୍ତ୍ର, କୃତ୍ରିମ ଅଙ୍ଗ, ସ୍କାର୍ଟଫୋନ୍ ଆଦି ବଣ୍ଟନ କରାଯାଇଛି। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ଲାଗି ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନ ୟୁଜିସି ନିର୍ଦ୍ଦେଶ ଦେଇଛି। ଆସନ୍ତା 31 ତାରିଖ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ସବୁ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷଙ୍କୁ ଏନେଇ ୟୁଜିସି ପକ୍ଷରୁ ଚିଠି ଲେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଅନୁମୋଦିତ ଅଧ୍ୟାପକ ସଂଖ୍ୟାର ପ୍ରାୟ 60% ଆସନ ଖାଲି ପଡ଼ିଛି। ଜାତୀୟ କନିଷ୍ଠ ଏବଂ ଉପକନିଷ୍ଠ ପାରା ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା 13 ପଦକ ହାସଲ କରିଛି। ସେଥିମଧ୍ୟରେ 3 ଲେଖାଏଁ ସ୍ୱର୍ଣ୍ଣ ଏବଂ ରୌପ୍ୟ ଏବଂ 7 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ସଟ୍ପୁଟ୍ ଏବଂ 17 ବର୍ଷରୁ କମ୍ ବାଳିକା ଜାଭେଲିନ୍ F54 ବର୍ଗରେ ଓଡ଼ିଶାର ଅନନ୍ୟା ସ୍ୱାଇଁ 2 ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ନିଗନ୍ତ ଭାନୁ ମଲ୍ଲିକ T40-41 ବର୍ଗରେ ଜାଭେଲିନ୍ରେ ସ୍ୱର୍ଣ୍ଣପଦକ ପାଇଛନ୍ତି। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ଏଥିରେ ଓଡ଼ିଶାରୁ 15 ଜଣ ଖେଳାଳି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, କଳାହାଣ୍ଡି, ଗଜପତି, ରାୟଗଡ଼ା, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପୁଣିଥରେ ଆଜି ଖୋଲାଯାଇଛି ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଏଏସ୍ଆଇ ଯାଞ୍ଚ ପରେ ଗୁପ୍ତ ସୁଡ଼ଙ୍ଗ ନେଇ ମିଳିବ ସ୍ୱଷ୍ଟ ସୂଚନା, କହିଲେ ଗଜପତି ମହାରାଜା। ରଥାରୂଢ଼ ଠାକୁରଙ୍କଠାରେ ଆଜି ଲାଗି ହେବ ଅଧରପଣା। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନିୟମିତତା ଅଭିଯୋଗ ସମ୍ପର୍କିତ ଆବେଦନଗୁଡ଼ିକର ସୁପ୍ରିମ୍କୋର୍ଟରେ ଆଜି ଶୁଣାଣି ଏବଂ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପର ସମ୍ଭାବନା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।